ଗଣନା ପୁସ୍ତକ 33 ପର୍ବ ଇସ୍ରାଏଲ ସନ୍ତାନଗଣ ମୂଷା ଓ ହାରଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟ ଶ୍ରେଣୀକ୍ରମେ ମିସର ଦେଶରୁ ବାହାରି ଆସିଲା ବେଳେ ଯେଉଁ ଯାତ୍ରା କରିଥିଲେ ତହିଁର ବିବରଣ ଏହି। ମୂଷା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ। ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି। ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିସେସ୍ଠାରୁ ଯାତ୍ରା କଲେ। ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରିୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିଲା ବେଳେ ଇସ୍ରାଏଲ ସନ୍ତାନଗଣ ମିସ୍ରିୟ ସମସ୍ତ ଲୋକଙ୍କ ସାକ୍ଷାତରେ ଉର୍ଦ୍ଧ ହସ୍ତରେ ବାହାରିଲେ। ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ। ଇସ୍ରାଏଲ ସନ୍ତାନଗଣ ରାମିସେସ୍ଠାରୁ ଯାତ୍ରା କରି ସୁକୋତରରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୁକୋତରରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ପ୍ରଥମରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସେଫନ୍ର ସମ୍ମୁଖସ୍ଥିତ ପିହରିତକୁ ଫେରିଆସିଲେ। ମିଗଦଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ। ଏ ଉତ୍ତାରେ ସେମାନେ ପିହରିତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟ ଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ୍ ପ୍ରାନ୍ତରରେ ତିନିଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ। ପୁଣି ମାରାରୁ ଯାତ୍ରା କରି ଏଲିମ୍ଠାରେ ଉପସ୍ଥିତ ହେଲେ। ସେହି ଏଲିମ୍ରେ ଜଳର ବାର ନିର୍ଝର ଓ ସତୁରୀ ଖଜୁର ବୃକ୍ଷ ଥିଲା, ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ। ତେଣୁ ସେମାନେ ଏଲିମ୍ରୁ ଯାତ୍ରା କରି ସୁଫ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୁଫ ସମୁଦ୍ର ନିକଟରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସିନ୍ ପ୍ରାନ୍ତରରୁ ଯାତ୍ରା କରି ଦବ୍କାରେ ଛାଉଣି ସ୍ଥାପନ କଲେ। ସେମାନେ ଦବ୍କାରୁ ଯାତ୍ରା କରି ଆଲୁସ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଆଲୁସ୍ରୁ ଯାତ୍ରା କରି ରଫିଦିମରେ ଛାଉଣି ସ୍ଥାପନ କଲେ। ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା। ଏ ଉତ୍ତାରେ ସେମାନେ ରଫିଦିମରୁ ଯାତ୍ରା କରି ସିନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ ଓ ସେମାନେ ସିନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରତ୍ ହତାବରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ କିବ୍ରତ୍ରୁ ହତାବକୁ ଯାତ୍ରା କରି ହତ୍ସେରାତ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ହତ୍ସେରାତ୍ରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମୋନ୍ ପେରସ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ରିମୋନ୍ ପେରସ୍ରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସାସ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ରିସାସ୍ରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ ଓ ସେମାନେ କହେଲାତରୁ ଯାତ୍ରା କରି ସେଫର୍ ପର୍ବତରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ସେଫର୍ ପର୍ବତରୁ ଯାତ୍ରା କରି ହରାଦ୍ଠାରେ ଛାଉଣି ସ୍ଥାପନ କଲେ ଓ ସେମାନେ ହରାଦ୍ଠାରୁ ଯାତ୍ରା କରି ମଖଲତରେ ଛାଉଣି ସ୍ଥାପନ କଲେ ଓ ସେମାନେ ମଖଲେତରୁ ଯାତ୍ରା କରି ତହରରେ ଛାଉଣି ସ୍ଥାପନ କଲେ। ସେମାନେ ତହତରୁ ଯାତ୍ରା କରି ତେରେହରେ ଛାଉଣି ସ୍ଥାପନ କଲେ ଓ ସେମାନେ ତେରେହରୁ ଯାତ୍ରା କରି ମିଥକାରେ ଛାଉଣି ସ୍ଥାପନ କଲେ। ସେମାନେ ମିଥକାରୁ ଯାତ୍ରା କରି ହସ୍ମୋନାରେ ଛାଉଣି ସ୍ଥାପନ କଲେ ଓ ସେମାନେ ହସ୍ମୋନାରୁ ଯାତ୍ରା କରି ମୋସେରତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ମୋସେରତରୁ ଯାତ୍ରା କରି ବନେୟାକରରେ ଛାଉଣି ସ୍ଥାପନ କଲେ ଓ ସେମାନେ ବନେୟାକରୁ ଯାତ୍ରା କରି ହୋର୍ସଦ୍ଗିଦ୍ଠାରେ ଛାଉଣି ସ୍ଥାପନ କଲେ ଓ ସେମାନେ ହୋର୍ସଦ୍ଗିଦ୍ରୁ ଯାତ୍ରା କରି ଜଟ୍ବାଥାରେ ଛାଉଣି ସ୍ଥାପନ କଲେ ଓ ସେମାନେ ଜଟ୍ବାଥାରୁ ଯାତ୍ରା କରି ଆବ୍ରଣାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଆବ୍ରଣାରୁ ଯାତ୍ରା କରି ଇଥିଓନ୍ ଆଉ ଗେବରରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଇଥିଓନ୍ ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ, ଏହାକୁ କାଦେଶ କହନ୍ତି, ଓ ସେମାନେ କାଦେଶରୁ ଯାତ୍ରା କରି ଇଦମ୍ ଦେଶର ପ୍ରାନ୍ତସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ। ଏ ଉତ୍ତରୁ ହାରଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର 40ତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ, ଆଉ ହୋର ପର୍ବତରେ ମରିବା ସମୟରେ ହାରଣଙ୍କର ବୟସ 123 ବର୍ଷ ଥିଲା। ଅନନ୍ତର କିଣାଣର ଦକ୍ଷିଣ ପ୍ରଦେଶ ନିବାସୀ କିଣାଣୀୟ ଅରାଜର ରାଜା ଇସ୍ରାଏଲ ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ, ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲମୋନାରେ ଛାଉଣି ସ୍ଥାପନ କଲେ ଓ ସେମାନେ ସଲମୋନାରୁ ଯାତ୍ରା କରି ପୁନରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ପୁନରୁ ଯାତ୍ରା କରି ଓବତ୍ରେ ଛାଉଣି ସ୍ଥାପନ କଲେ, ତେଣୁ ସେମାନେ ଓବତ୍ରୁ ଯାତ୍ରା କରି ମୟାବ ପ୍ରାନ୍ତସ୍ଥିତ ଇ ଓବାରିମରେ ଛାଉଣି ସ୍ଥାପନ କଲେ। ସେମାନେ ଇ ଅବାରିମରୁ ଯାତ୍ରା କରି ଦିବନ ଗାଦରେ ଛାଉଣି ସ୍ଥାପନ କଲେ ଓ ସେମାନେ ଦିବନ ଗାଦରୁ ଯାତ୍ରା କରି ଅଲମନ ଦିବ୍ଲିଥାମିଆରେ ଛାଉଣି ସ୍ଥାପନ କଲେ ଓ ସେମାନେ ଦିବ୍ଲିଥାମିଆରୁ ଯାତ୍ରା କରି ନୋବସମ୍ମୁଖସ୍ଥିତ ଅବାରିମ ପର୍ବତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଅବାରିମ ପର୍ବତରୁ ଯାତ୍ରା କରି ଜିରିଓ ସମ୍ମୁଖସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୟାବ ପଦରେ ଛାଉଣି ସ୍ଥାପନ କଲେ। ଆଉ ସେଠାରେ ଜର୍ଦ୍ଦନ ନିକଟସ୍ଥ ବୈଜିସ୍ ମୋତ୍ ଠାରୁ ଆବେଲ ସିଟିମ୍ ପର୍ଯ୍ୟନ୍ତ ମୟାବ ପଦାରେ ଛାଉଣି ସ୍ଥାପନ କଲେ। ଅନନ୍ତର ଜିରିଓସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୟାବ ପଦାରେ ସଦାପ୍ରଭୁ ମୋସାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମେମାନେ ଜର୍ଦ୍ଦନ ପାର ହୋଇ କିଣାଣ ଦେଶରେ ଉପସ୍ଥିତ ହେଲେ ତୁମେମାନେ ଆପଣା ଆପଣାମାନଙ୍କର ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନେ ସମସ୍ତଙ୍କ ମୂର୍ତ୍ତି ବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ ଢଳା ପ୍ରତିମା ସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀ ସବୁ ଉଚ୍ଛିନ୍ନ କରିବ। ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ, କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ। ଆଉ ତୁମ୍ଭେମାନେ ଗୁଲିମାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରିନେବ। ତୁମେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ। ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ ତାହାର ବାଣ୍ଟ ସେହି ସ୍ଥାନରେ ହେବ। ଏହି ରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶ ଅନୁସାରେ ଅଧିକାର କରିବ। ମାତ୍ର ଯେବେ ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀକୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ଆଉ ସେମାନେ ତୁମ୍ଭମାନଙ୍କର ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଲେଶ ଦେବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ ତାହା ତୁମ୍ଭମାନଙ୍କ ପ୍ରତି କରିବା।